ଆଜ୍ଞା, ମୁଁ ସବୁରାଣୀ ଖମାରି କହୁଛି ଅରବିନ୍ଦ ନଗରରୁ। ପରଦିନ ଆମର ଗୋଟେ କିଛି ମିଟିଂଟିଏ ହଉଥିଲା, ସେଠି ସବୁ ଅଫିସର ମାନେ ବିଏମ୍ସି ସାର୍, ଆମର ରସୁଲଗଡ଼ କାଉନସିଲର ଆଉ ପାଣ୍ଡ୍ରା କାଉନସିଲର ସମସ୍ତେ ବି ଉପସ୍ଥିତ ଥିଲେ। ସେଇ ମିଟିଂରେ ଆମର ଆଲୋଚନା କରାଗଲା, ଆମ ଅରବିନ୍ଦ ନଗରର ଅସୁବିଧା ଆମେ ସବୁ ସେମାନଙ୍କୁ ଜଣେଇଲୁ। ପ୍ରଥମ ଅସୁବିଧା ହେଲା ଆମର ରାସ୍ତା କାମ, ରାସ୍ତା ଖରାପ ଥିବାରୁ ସେଇଟା ଆମେ କହିଛୁ। ଆଉ ସେ ଅଙ୍ଗନବାଡି ପାଇଁ ବି କହିଛୁ, ଆଉ ଗୋଟେ କମ୍ୟୁନିଟି ହଲ୍ ପାଇଁ ବି କହିଛୁ। ସେମାନେ ଆମକୁ କହିଛନ୍ତି ଯେ ଏଇ ତିନୋଟି କାମ ଆମର ସେଇଥିରେ କରିଦେବେ ବୋଲି। ମୁଁ ରହୁଛି।